ఆకాశవాణి సంవాద పఢ఼ుచంది మనోరంజన్ మిశ్ర. ଆତଙ୍କବାଦ ମୁକାବିଲାକୁ ପ୍ରାଥମିକତା ଦିଆଯିବା ଉପରେ ଗୁରୁତ୍ୱ ଆରୋପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଏମ୍ଏମ୍ର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ. ଷ୍ଟକ୍ ବଜାରରେ ବୃଦ୍ଧି ପାଉଥିବା କାରବାର ଦୃଷ୍ଟିରୁ ପ୍ରତିଭୂତି ନିୟାମକ କର୍ତ୍ତୃପକ୍ଷ ସନ୍ତୁଳନ ବଜାୟ ରଖିବା ନେଇ ପରାମର୍ଶ ଦେଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼. ବନ୍ୟା ପ୍ରଭାବିତ ଆସାମ ଏବଂ ଅରୁଣାଚଳ ପ୍ରଦେଶର ରିଲିଫ୍ ଅଭିଯାନରେ ଭାରତୀୟ ସେନା ସାମିଲ ଏବଂ ଦେଶର ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ୍ଗୁଡ଼ିକରେ ଛଅଟି ପ୍ରମୁଖ ମାନକକୁ ହାସଲ କରିବା ଲକ୍ଷ୍ୟରେ ନୀତି ଆୟୋଗଙ୍କ ପକ୍ଷରୁ ଆରମ୍ଭ ହେଲା ସମ୍ପୂର୍ଣ୍ଣତା ଅଭିଯାନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆତଙ୍କବାଦୀ କାର୍ଯ୍ୟକଳାପକୁ ଯୁକ୍ତିଯୁକ୍ତ ବୋଲି ବର୍ଣ୍ଣନା କରାଯାଇପାରିବ ନାହିଁ ଏବଂ ଏହା ଅକ୍ଷମଣୀୟ। ଆତଙ୍କବାଦୀଙ୍କ ଆଶ୍ରୟ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଆନ୍ତର୍ଜାତିକ ସମୁଦାୟ ବର୍ଜନ କରିବା ସହ ନିନ୍ଦା କରିବା ଉଚିତ। କାଜାକସ୍ତାନର ଅସ୍ଥାନଠାରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଏହି ମତ ଉପସ୍ଥାପନ କରାଯାଇଥିଲା। ବୈଠକରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କର ଏହି ମତକୁ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦର ମୁକାବିଲାକୁ ପ୍ରାଥମିକତା ଦିଆଯିବା ଦରକାର। ସାଂଘାଇ ସହଯୋଗ ସଂଗଠନର ଏହା ମଧ୍ୟ ମୂଳ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି। ଏସ୍ସିଓ ଏକ ନୀତିଭିତ୍ତିକ ସଂଗଠନ ଏବଂ ଏହାର ନିଷ୍ପଭିକୁ ସଦସ୍ୟ ରାଷ୍ଟ୍ରମାନେ ସମ୍ମାନ ପ୍ରଦର୍ଶନ କରିଥାନ୍ତି। ଶ୍ରୀ ମୋଦି କହିଛନ୍ତି ସୀମାପାର ଆତଙ୍କବାଦକୁ ଦୃଢ଼ ଜବାବ ଦେବାର ଆବଶ୍ୟକତା ରହିଛି। ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ସେମାନଙ୍କର ସଦସ୍ୟତା ବୃଦ୍ଧିକୁ ଦୃଢ଼ ଭାବେ ମୁକାବିଲା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ବିକଳ୍ପ ଇନ୍ଧନକୁ ପ୍ରୋହାହନ ଦିଆଯିବା ଏବଂ ଜଳବାୟୁ ସହନଶୀଳ ଭିଭିଭୂମି ନିର୍ମାଣ ତଥା ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଉଚିତ। ପ୍ରଯୁକ୍ତି ବିଦ୍ୟାର ସୃଜନଶୀଳତାକୁ ସମାଜ କଲ୍ୟାଣ ତଥା ପ୍ରଗତିରେ ପ୍ରୟୋଗ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କୃତ୍ରିମ ବୁଦ୍ଧିମତା ଉପରେ ପ୍ରତ୍ୟେକ ଦେଶ ନୀତି ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭାରତର ଅଧ୍ୟକ୍ଷତା ସମୟରେ ଅନୁଷ୍ଠିତ ଏସ୍ସିଓ ବୈଠକରେ ମିଲେଟ୍ସ ଖାଦ୍ୟ ପ୍ରଦର୍ଶନ, ଚଳଚ୍ଚିତ୍ର ପ୍ରଦର୍ଶନୀ, ହସ୍ତଶିଳ୍ପ ମେଳା ଏବଂ ମିଳିତ ବୌଦ୍ଧ ଐତିହ୍ୟ ଉପରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଏହି ଶିଖର ସମ୍ମିଳନୀ ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ପ୍ରତିପାଦନ କରିଥାଏ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆସନ୍ତା ଶନିବାରଠାରୁ ଦୁଇଦିନ ପାଇଁ କେରଳ ଗସ୍ତରେ ଯିବେ। ଶ୍ରୀ ଧନଖଡ଼ ଶନିବାର ଦିନ ଭାରତୀୟ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ଅନୁଷ୍ଠାନର ଉତ୍କର୍ଷ ପଦକ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ ଉପରାଷ୍ଟ୍ରପତି କୋଲ୍ଲାମ ଏବଂ ଅଷ୍ଟମୁଡ଼ି ଅଞ୍ଚଳ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 8 ଏବଂ 9 ତାରିଖରେ ଦୁଇଦିନ ରୁଷ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ମସ୍କୋଠାରେ ଆୟୋଜିତ ହେବାକୁ ଥିବା 22ତମ ଭାରତ ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ତଥା ବୈଷୟିକ ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ 9 ତାରିଖରେ ଦୁଇଦିନିଆ ଅଷ୍ଟ୍ରିଆ ଗସ୍ତରେ ଯିବେ। ଦୀର୍ଘ 41 ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ। ଶ୍ରୀ ମୋଦି ଅଷ୍ଟ୍ରିଆ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭାନ୍ ଡର୍ ବେଲେନ୍ ଏବଂ ଚାନ୍ସେଲର କାର୍ଲ ନେହାରମ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ବ୍ୟବସାୟୀ ଗୋଷ୍ଠୀଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଶ୍ରୀ ସୋରେନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆର୍ଥିକ ହେରଫେର ମାମଲାରେ ଜେଲ୍ରେ ଥିବା ଶ୍ରୀ ସୋରେନ୍ଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିବା ପରେ ଝାଡ଼ଖଣ୍ଡରେ ଏହି ରାଜନୈତିକ ପରିବର୍ତ୍ତନ ହୋଇଛି। ଶ୍ରୀ ସୋରେନ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଆର୍ଥିକ ହେରଫେର ମାମଲାରେ ଗତ ଜାନୁଆରୀ 31 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀ ସୋରେନ୍ଙ୍କୁ ଗିରଫ କରିଥିଲା। ଏହାପରେ ଝାଡ଼ଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପେଇ ସୋରେନ୍ ଦାୟିତ୍ୱ ନେଇଥିଲେ। ଝାଡ଼ଖଣ୍ଡରେ ଶାସକ ମେଣ୍ଟର ନେତୃତ୍ୱ ପରିବର୍ତ୍ତନ ନେଇ ଗତକାଲି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଚମ୍ପେଇ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି ଇସ୍ତଫା ଦେବା ପରେ ହେମନ୍ତ ସୋରେନ୍ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ।
ତାରିଖ ପେ ତାରିଖ लेकिन अब ऐसा नहीं।
FIR करना आसान नहीं।
आसान बन गया अब।
पता नहीं जांच में कुछ हो भी रहा है या नहीं।
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे वो?
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
प्रधान विचारपति जस्टिस डीवाई चंद्रचूड़ कहिछंती, स्टॉक बजारे वृद्धि पाउथिबा कारोबार दृष्टि प्रतिभूति नियामक कर्तृपक्ष संतुलन बजाय रखिबारे निश्चित करिबार आवश्यकता रहिछि। मुंबई ठारे आज सिक्युरिटीज एपिलेट ट्रिब्युनल नूतन कार्यालय को उद्घाटन करिबा अवसर में जस्टिस चंद्रचूड़ सेबी एवं एपिलेट ट्रिब्युनल एने सतर्कता अवलंबन करिबे बोली आशा प्रकाश करिछंति। सुरक्षित एवं त्वरित विवाद समाधान प्रभावशाली व्यवस्था उपरे निवेशक आस्था प्रकट करिथांति बोली से कहिथांति। एपिलेट ट्रिब्युनल रे खाली पड़िथिबा पदवीगुड़िक पूरण उपर जस्टिस चंद्रचूड़ गुरुत्व आरोप करते ट्रिब्युनल एक नुआ वेबसाइट को जस्टिस चंद्रचूड़ शुभारंभ कर। आसाम धेमाजी जिल्लार शिवगुड़ी और अरुणाचल प्रदेश पूर्व सियांग जिल्लार मेयर ग्राम से भारतीय सेना बन्या रिलीफ अभियान में सामिल होई। प्रभावित अंचल राज्य विपर्य प्रशमन बाहिनी और सेना मिलित भाव 72 घंटार अधिक समय धरी उद्धार और रिलीफ कार्य जारी रखिछन्ति। 48 जन नागरिकों प्रभावित अंचल स्थानांतर कर अस्थायी आश्रयस्थल में प्रभावित लोकों खाद्य पानी और चिकित्सा सुविधा जोगाई दी जा। आसाम बन्या परिस्थिति गंभीर रही। राज्य 29 जिलार 16 लक्ष अधिक लोक बन्यार प्रभावित होती। गत 24 घंटा मध्य 8 जन मृत्यु होता बेले 3 जन निखोज थिबा जनापड़ी। आसाम बन्याजनित मृत्यु संख्या 46 को वृद्धि पाई। देशर आकांक्षी जिला एवं ब्लॉकगुड़िक 6 प्रमुख मानक को हासिल करने लक्ष्य नीति आयोग आज संपूर्णता अभियान आरंभ कर। सूचकांकगुड़िक प्रसवकालीन जत्न गर्भवती महिला पंजीकरण, मधुमेह रोग और उच्च रक्तचाप परीक्षण, आईसीडीएस कार्यक्रम अधीन अतिरिक्त पोषण ग्रहण कर गर्भवती महिला, मृत्तिका स्वास्थ्य कार्ड और स्वयं सहायक गोष्ठी पांठि प्रदान आदि अंतर्भुक्त। एसबु क्षेत्र में धार्य लक्ष्य को हासिल करने यह अभियान मूल लक्ष्य। आसंता सेप्टेम्बर मास 30 तारीख पर्यंत यह अभियान जारी रही नीति आयोग पक्ष सूचना दी। अभियान अवसर में लक्ष्य हासिल तीनमासिया रोड मैप प्रस्तुत, प्रतिमास अग्रगति नहीं समीक्षा और सचेतनता कार्यक्रम विभाग जिला अधिकारी द्वारा नीति आयोग पक्ष सूचना दी। 2024-25 शिक्षाबर्षर तृतीय और षष्ठ श्रेणी छात्रछात्रीों पर नूतन पाठ्यपुस्तक प्रचलन हो प्रस्तुति चूड़ांत पर्यायर पहुंची शिक्षा मंत्रालय सूचना दी। तृतीय षष्ठ श्रेणी पर 9 पाठ्यपुस्तक उपलब्ध हो सारी मंत्रालय कहिछि। अवशिष्ट 8 पुस्तक खूब शीघ्र उपलब्ध होबा नै प्रयास जारी रही। जातीय शिक्षा गवेषणा और प्रशिक्षण परिषद एनसीईआरटी पाठ्यपुस्तक विकास अग्रगति शिक्षामंत्री धर्मेन्द्र प्रधान आज नुआदिल्ली समीक्षा कर। मंत्रालय कहिछि एनसीईआरटी प्रथम द्वादश श्रेणी पर्यंत नूतन पाठ्यपुस्तक प्रस्तुत करुछि। जातीय शिक्षानीति 2020 ढांचारे विद्यालय शिक्षा व्यवस्था को कार्यकारी करा लक्ष्य एही पदक्षेप नियाजाइछि बोली मंत्रालय कहिछि। फ्रांस संसदीय निर्वाचन परिप्रेक्षीरे पुडुचेरी बसवास करुथिबा प्रवासी फ्रांस नागरिक प्रथम पर्यायर गत 30 तारीख दिन मत देइथिले। एही मतदान में पुडुचेरी, कराईकल, तमिलनाडु और केरल में बसवास कर मोट 4535 जन भोटरों मध्य 877 जन भोट वैध रही। आसंता 7 तारीख में द्वितीय पर्याय मतदान अनुषित। आतंकवाद मुकाबला को प्राथमिकता दिया उपरे गुरुत्व आरोप कले प्रधानमंत्री नरेंद्र मोदी। झारखंड नूतन मुख्यमंत्री भाव शपथ ने जेएमएम कार्यकारी सभापति हेमंत सोरेन, बन्या प्रभावित आसाम और अरुणाचल प्रदेश रिलीफ अभियान में भारतीय सेना सामिल, एवं देशर आकांक्षी जिला और ब्लॉकगुड़िक 6 प्रमुख मानक को हासिल करने लक्ष्य नीति आयोग पक्ष आरंभ संपूर्णता अभियान।